ଭାଇ, ଆମେ ତ ଏଫ୍ଏମ୍ କି ରେଡ଼ିଓ ଆଣିଥାନ୍ତେ, କେତେ ସୁନ୍ଦର ଭାବରେ ଗୀତ ଟିକେ ଶୁଣି କାମଟା କରିଥାନ୍ତେ କହିଲ।
ଆରେ ଏଫ୍ଏମ୍ ରେଡ଼ିଓ ଜମାନା କେବେଠୁ ଗଲାଣି, ଏବେ ଆମ ସଲସଲ ଗଲଗଲ ସାରା ଓଡ଼ିଶା ଦେଖିବ।
ଭାଇ ସେ କଥା ଛାଡ଼, 12 ବଜେ ଲାଗି ଖାଇବା କେତେବେଳେ କହିଲ?
ତାକୁ ଲିଷ୍ଟ ଦେଇଥିଲୁ ଟି?
ହଁ, ମୁଁ ତ ତାକୁ ଲିଷ୍ଟ ଦେଇଥିଲି, କହିଥିଲି ସମୟରେ ଖାଇବାକୁ ଆଣିବେ ବୋଲି।
ଖାଇବା ଯୋଉଠି ନାହିଁ ମୋ ବାଳ କାମ କି କରେ।
ଭାଇ ଭାଇ
ଖରାରେ କାଇଁ ଆସିଥିଲ କହିଲ? ଭାଇ ଆସିଲେନି କି ଖାଇବା ଆଣିଥିଲ କି? ହଉ
ଭାବି ତୁ କାଇଁ ମୁହ ମୋଡୁଛୁ, ହେଲେ ମୁଁ ଖାଣ୍ଟି ଡାଳୁ ଧାନ। ହେ ବାଳକ ଭାବି ତୁ କାଇଁ ମୁହ ମୋଡୁଛୁ, ହେଲେ ମୁଁ ଖାଣ୍ଟି ଡାଳୁ ଧାନ। ୟୁରିଆ ମାରି ମୁଁ ତାଜା ରଖିବି, ତୁ ଥରେ ଖାଲି ଦେଇଦେ ମନ। ମୋ ଘରେ ତୁ ହେଇ ଜାଲ ପାଟ ରାଣୀ, ଡେଲି ଡେଲି ତତେ ଖୁଏବି ପଖାଳକୁ ବଡି ଚଟଣି।
କାଇଁ ତା ପଛରେ ପଡ଼ୁଛୁ, ତୁ କ'ଣ କୁଣ୍ଡେଇ ହଉଛୁ?
ବିଲ ସାରା ସାରା ପାଣି ବାରି, ଦେହ ମୋର କୁଣ୍ଡେଇ ହେଲାଣି। ସଲସଲ ଲାଗେ, ଗଲଗଲ ଲାଗେ, କୁଣ୍ଡେଇ ହେଲାଣି। ସଲସଲ ଲାଗେ, ଗଲଗଲ ଲାଗେ, କୁଣ୍ଡେଇ ହେଲାଣି।
ମଝିରେ ମଝିରେ ଟିକେ ଗଲୁ ଦୋଷ ବାହାରୁଛି ମୋରେ।
ବିଲ ସାରା ସାରା ପାଣି ବାରି, ଦେହ ମୋର କୁଣ୍ଡେଇ ହେଲାଣି। ସଲସଲ ଲାଗେ, ଗଲଗଲ ଲାଗେ, କୁଣ୍ଡେଇ ହେଲାଣି। ସଲସଲ ଲାଗେ, ଗଲଗଲ ଲାଗେ, କୁଣ୍ଡେଇ ହେଲାଣି। ବିଲ ସାରା ସାରା ପାଣି ବାଦି, ଦେହ ମୋର କୁଣ୍ଡେଇ ହେଲାଣି। ସଲସଲ ଲାଗେ, ଗଲଗଲ ଲାଗେ, 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 କୁଣ୍ଡେଇ ହେଲାଣି।
କୁକୁର ଭଳିଆ କାଇଁ ବାଡ଼ଉଛନ୍ତି? ଆମେ କ'ଣ କାହାର ପଇସା ଆଣି କାମକୁ ଯାଇନି ନା କ'ଣ?
ଆରେ ଶଳା, 8 ତା ବଡ଼ ଭଉଣୀ ହାତକୁ ଧରିଥିଲି ବୋଲି ତତେ ବହେ କୁଟିଥିଲେ, ଏଥର ତାଙ୍କ ଘରର ଅଲିଅଳି ସାନ ଝିଅକୁ ମାଡ଼ି ବସିଥିଲେ, ତତେ ବାନ୍ଧିକି ବାଡ଼େଇବେନି ଏକ ପୂଜା କରିବେ। ଦାମ ନେଇକି ଚାନ୍ଦକୁ ହାତ ବଢଉଛି।
ଏ ଶଳା, ତୁ ଗୋଟେ ସଲସଲ କଲ କଲ ବାହାର କଲ ଶଳା, ଓଡ଼ିଶା ସାରା ଲୋକ ସଲସଲ କଲ କଲ ହଉଛନ୍ତି ଶଳା। ଆମ ଗାଁକୁ ଆସିକି ମୋ ଭଉଣୀ ସହିତ ସଲସଲ କଲ କଲ ହଉଛ ଶଳା। ତମ ଗଲୁ ଯଦି ଆଜି ନ ମାରିଛି ମତେ କହିବ।
ଗଲଗଲ ଲାଗେ କୁଣ୍ଡେଇ ହେଲାଣି, ସଲସଲ ଲାଗେ ଗଲଗଲ ଲାଗେ କୁଣ୍ଡେଇ ହେଲାଣି।